ଓମ୍ ଶାନ୍ତି। 3/1/2025 ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ନିରାକାର ବାବା ତୁମମାନଙ୍କୁ ନିଜର ମତ ଦେଇ ଆସ୍ତିକ କରାଉଛନ୍ତି। ଆସ୍ତିକ ହେଲେ ହିଁ ତୁମେମାନେ ବାବାଙ୍କଠାରୁ ସମ୍ପତ୍ତି ନେଇପାରିବ। ପ୍ରଶ୍ନ, ବେହଦର ରାଜତ୍ୱ ପ୍ରାପ୍ତ କରିବା ପାଇଁ କେଉଁ ଦୁଇଟି କଥା ଉପରେ ପୁରା ପୁରା ଧ୍ୟାନ ଦେବା ଦରକାର? ଉତ୍ତର, 1 ପାଠପଢ଼ା ଏବଂ 2 ସେବା। ସେବା କରିବା ପାଇଁ ଲକ୍ଷଣ ମଧ୍ୟ ବହୁତ ଭଲ ହୋଇଥିବା ଦରକାର, କାରଣ ଏହି ପାଠପଢ଼ା ବହୁତ ଆଶ୍ଚର୍ଯ୍ୟଜନକ ଅଟେ। ଏହାଦ୍ୱାରା ତୁମେ ରାଜତ୍ୱ ପ୍ରାପ୍ତ କରୁଛ। ଦ୍ୱାପର ଯୁଗଠାରୁ ଧନଦାନ କରିବା ଦ୍ୱାରା ରାଜତ୍ୱ ମିଳିଥାଏ, କିନ୍ତୁ ଏବେ ତୁମେମାନେ ପାଠପଢ଼ା ଦ୍ୱାରା ରାଜକୁମାର ରାଜକୁମାରୀ ହେଉଛ। ଗୀତ, ହମାରେ ତୀର୍ଥ ନ୍ୟାରେ ହିଁ, ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନେ ଗୀତର ଗୋଟିଏ ଧାଡ଼ି ଶୁଣିଲେ, ତୁମର ତୀର୍ଥ ହେଲା ଘରେ ବସି ଚୁପଚାପ ମୁକ୍ତିଧାମରେ ପହଞ୍ଚିବା। ଦୁନିଆର ତୀର୍ଥ ତ ସାଧାରଣ ତୀର୍ଥ, କିନ୍ତୁ ତୁମର ତୀର୍ଥ ଅଲଗା। ମନୁଷ୍ୟମାନଙ୍କର ବୁଦ୍ଧି ଜଗତ ସାଧୁସନ୍ତମାନଙ୍କ ଆଡ଼କୁ ବହୁତ ଆକର୍ଷିତ ହେଉଛି, କିନ୍ତୁ ତୁମମାନଙ୍କୁ ତ କେବଳ ବାବାଙ୍କୁ ହିଁ ମନେ ପକାଇବା ପାଇଁ ନିର୍ଦ୍ଦେଶ ମିଳୁଛି। ସିଏ ହେଉଛନ୍ତି ନିରାକାର ବାବା। ଏପରି ନୁହେଁ ଯେ ନିରାକାରଙ୍କୁ ମାନୁଥିବା ବ୍ୟକ୍ତି ନିରାକାରୀ ମତର ଅଟନ୍ତି। ଦୁନିଆରେ ତ ମତମତାନ୍ତର ବହୁତ ରହିଛି ନା, ନିରାକାର ବାବା ହିଁ ଏହି ଗୋଟିଏ ନିରାକାରୀ ମତ ଦେଉଛନ୍ତି, ଯାହାଦ୍ୱାରା ମନୁଷ୍ୟ ସର୍ବୋତ୍ତମ ପଦ ଜୀବନ ମୁକ୍ତି ଅଥବା ମୁକ୍ତି ପାଉଛନ୍ତି। ଏହି କଥାକୁ କେହି ବି କିଛି ହେଲେ ଜାଣିନାହାନ୍ତି, କେବଳ ଏପରି କହିଦେଉଛନ୍ତି ଯେ ଆମେ ନିରାକାରଙ୍କୁ ମାନୁଛୁ। ଏଠାରେ ଅନେକ ମତ ରହିଛି। ସତ୍ୟଯୁଗରେ କେବଳ ଗୋଟିଏ ମତ ରହିବ, କଳିଯୁଗରେ ଅନେକ ମତ ରହିଛି, ଅନେକ ଧର୍ମ ଅଛି। ଏଠାରେ ତ ଲକ୍ଷ ଲକ୍ଷ କୋଟି କୋଟି ମତ ଥିବ, ଘରେ ଘରେ ପ୍ରତ୍ୟେକଙ୍କର ନିଜସ୍ୱ ମତ ରହିଛି, କିନ୍ତୁ ବାବା ତୁମମାନଙ୍କୁ ସର୍ବୋଚ୍ଚ କରିବା ପାଇଁ ଏକମାତ୍ର ସର୍ବୋଚ୍ଚ ମତ ଦେଉଛନ୍ତି। ତୁମର ଚିତ୍ର ଦେଖି ଅନେକ ଲୋକ କହୁଛନ୍ତି ଯେ ଏସବୁ କ'ଣ ତିଆରି କରୁଛ, ମୁଖ୍ୟ କଥା କ'ଣ? ତେବେ ତୁମେ କୁହ, ଏହା ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତରର ଜ୍ଞାନ ଅଟେ, ଯେଉଁ ଜ୍ଞାନ ଦ୍ୱାରା ଆମେ ଆସ୍ତିକ ହେଉଛୁ। ଆସ୍ତିକ ହେବା ଦ୍ୱାରା ବାବାଙ୍କଠାରୁ ବର୍ଷା ମିଳୁଛି, ନାସ୍ତିକ ହେବା ଦ୍ୱାରା ବର୍ଷାକୁ ହରାଇ ଦେଇଛୁ। ବର୍ତ୍ତମାନ ତୁମ ପିଲାମାନଙ୍କର ଧନ୍ଦା ହେଲା ନାସ୍ତିକକୁ ଆସ୍ତିକ କରିବା। ଏହି ପରିଚୟ ତୁମମାନଙ୍କୁ ବାବାଙ୍କଠାରୁ ମିଳିଛି। ତ୍ରିମୂର୍ତ୍ତିର ଚିତ୍ର ତ ବହୁତ ସ୍ପଷ୍ଟ। ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ତ ନିଶ୍ଚିନ୍ତ ଦରକାର ନା, ବ୍ରାହ୍ମଣମାନଙ୍କ ଦ୍ୱାରା ହିଁ ଯଜ୍ଞ ଚାଲିଥାଏ, ଏହା ତ ବହୁତ ବଡ଼ ଯଜ୍ଞ। ପ୍ରଥମେ ତ ଏହି କଥା ବୁଝାଇବାକୁ ପଡ଼ୁଛି ଯେ ବାବା ହିଁ ହେଉଛନ୍ତି ସର୍ବୋଚ୍ଚ। ସବୁ ଆତ୍ମାମାନେ ଭାଇ ଭାଇ ଅଟନ୍ତି, ସମସ୍ତେ ଏକମାତ୍ର ବାବାଙ୍କୁ ହିଁ ମନେ ପକାଉଛନ୍ତି, ତାଙ୍କୁ ବାବା ବୋଲି କହୁଛନ୍ତି। ବର୍ଷା ମଧ୍ୟ ରଚୟିତା ବାବାଙ୍କଠାରୁ ହିଁ ମିଳୁଛି। ରଚନା ଅର୍ଥାତ୍ ମନୁଷ୍ୟମାନଙ୍କଠାରୁ ତ ମିଳିପାରିବ ନାହିଁ, ସେଥିପାଇଁ ଈଶ୍ୱରଙ୍କୁ ସମସ୍ତେ ମନେ ପକାଉଛନ୍ତି। ତେବେ ବାବା ହେଉଛନ୍ତି ସ୍ୱର୍ଗର ରଚୟିତା ଏବଂ ସେ ଭାରତରେ ହିଁ ଆସି ଏହି କାର୍ଯ୍ୟ କରୁଛନ୍ତି। ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ବହୁତ ଭଲ। ଇଏ ବାବା, ଇଏ ଦାଦା ଅଟନ୍ତି। ବ୍ରହ୍ମାଙ୍କ ଦ୍ୱାରା ବାବା ସୂର୍ଯ୍ୟବଂଶୀ କୂଳର ସ୍ଥାପନା କରୁଛନ୍ତି। ବାବା କହୁଛନ୍ତି, ମୋତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ, ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ପୁରା ରହିଛି। ସେଥିପାଇଁ ବାବା ମେଡାଲ ଅର୍ଥାତ୍ ବ୍ୟାଜ୍ ମଧ୍ୟ ତିଆରି କରାଉଛନ୍ତି। ତେବେ ତୁମେ ସମସ୍ତଙ୍କୁ କୁହ, ଅତି କମ୍ ଶବ୍ଦରେ ଆମେ ଆପଣଙ୍କୁ ବୁଝାଇ ପାରିବୁ, ବାବାଙ୍କଠାରୁ ଗୋଟିଏ ସେକେଣ୍ଡରେ ବର୍ଷା ମିଳିବା ଦରକାର ନା? ବାବା ହିଁ ସ୍ୱର୍ଗର ରଚୟିତା ଅଟନ୍ତି। ଏହି ମେଡାଲ ତ ବହୁତ ଭଲ ଜିନିଷ, କିନ୍ତୁ ଦେହ ଅଭିମାନୀ ସନ୍ତାନମାନେ କିଛି ବି ବୁଝୁନାହାନ୍ତି। ଏଥିରେ ସମସ୍ତ ଜ୍ଞାନ ରହିଛି, ଯାହାକି ଗୋଟିଏ ସେକେଣ୍ଡରେ ବୁଝାଯାଇ ପାରିବ। ବାବା ଆସି ଭାରତକୁ ସ୍ୱର୍ଗ କରୁଛନ୍ତି, ନୂଆ ଦୁନିଆ ବାବା ହିଁ ସ୍ଥାପନ କରୁଛନ୍ତି। ଏହି ପୁରୁଷୋତ୍ତମ ସଙ୍ଗମ ଯୁଗର ମଧ୍ୟ ଗାୟନ ରହିଛି। ଏହି ସମସ୍ତ ଜ୍ଞାନ ତୁମମାନଙ୍କ ବୁଦ୍ଧିରୁ ଝରିବା ଦରକାର, କିନ୍ତୁ କାହାର ଯୋଗ ଅଛି ତ ଜ୍ଞାନ ନାହିଁ, ସେଥିପାଇଁ ଧାରଣା ହେଉନାହିଁ। ଯେଉଁମାନେ ସେବାଧାରୀ ସନ୍ତାନ ସେମାନଙ୍କର ଜ୍ଞାନର ଧାରଣା ବହୁତ ଭଲ ହୋଇପାରିବ। ବାବା ଆସି ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ ସେବା କରୁଛନ୍ତି। ଯେଉଁ ପିଲାମାନେ କୌଣସି ସେବା କରିବେ ନାହିଁ ତେବେ ସେମାନେ କେଉଁ କାମର? ସେମାନେ ବାବାଙ୍କର ହୃଦୟରେ କିପରି ରହିପାରିବେ? ବାବା କହୁଛନ୍ତି, ଡ୍ରାମାରେ ମୋର ପାର୍ଟ ହିଁ ହେଉଛି ସମସ୍ତଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରିବା। ଭାରତରେ ହିଁ ରାମ ରାଜ୍ୟ ଓ ରାବଣ ରାଜ୍ୟର ଗାୟନ ରହିଛି। ତେବେ ରାମ କିଏ, ଇଏ କଥା ମଧ୍ୟ କେହି ଜାଣିନାହାନ୍ତି। ଗାୟନ ମଧ୍ୟ କରୁଛନ୍ତି ହେ ପତିତ ପାବନ, ତେବେ ଭକ୍ତମାନଙ୍କର ଭଗବାନ ହେଉଛନ୍ତି ହିଁ ଏକ। ତେଣୁ ଯିଏ ବି ଏଠାକୁ ଆସୁଛନ୍ତି ତାଙ୍କୁ ପ୍ରଥମେ ବାବାଙ୍କର ପରିଚୟ ଦିଅ। ଜଣ ଜଣଙ୍କର ମନୋଭାବକୁ ଦେଖି ବୁଝାଇବା ଉଚିତ। ବେହଦର ବାବା ବେହଦ ସୁଖ ବର୍ଷା ଦେବା ପାଇଁ ଆସୁଛନ୍ତି, କିନ୍ତୁ ତାଙ୍କର ତ ନିଜର ଶରୀର ନାହିଁ। ତେବେ ବର୍ଷା କିପରି ଦେଉଛନ୍ତି? ସିଏ ନିଜେ କହୁଛନ୍ତି ଯେ ମୁଁ ଏହି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପାଠ ପଢ଼ାଇ ରାଜଯୋଗର ଶିକ୍ଷା ଦେଇ ଏହିପରି ପଦ ପ୍ରାପ୍ତ କରାଉଛି। ଏହି ମେଡାଲ୍ସ ଉପରେ ମଧ୍ୟ ତୁମେ ଗୋଟିଏ ସେକେଣ୍ଡରେ ବୁଝାଇ ପାରିବ। ଏହା କେତେ ଛୋଟ ମେଡାଲ, କିନ୍ତୁ ବୁଝାଉଥିବା ବ୍ୟକ୍ତି ବହୁତ ଦେହି ଅଭିମାନୀ ହେବା ଦରକାର। ଏପରି ସନ୍ତାନ ବହୁତ କମ୍ ଅଛନ୍ତି। ଏହିଭଳି ମେହନତ କୌଣସି ସନ୍ତାନଙ୍କ ଦ୍ୱାରା ହୋଇପାରି ନାହିଁ। ସେଥିପାଇଁ ବାବା କହୁଛନ୍ତି, ନିଜର ଚାର୍ଟ ରଖି ଦେଖ, ସାରା ଦିନରେ ଆମେ କେତେ ସମୟ ଯୋଗଯୁକ୍ତ ହୋଇ ରହୁଛୁ। ସାରା ଦିନ ଅଫିସରେ କାମ କରି ମଧ୍ୟ ଯୋଗଯୁକ୍ତ ହୋଇ ରହିବାକୁ ହେବ, କର୍ମ ତ କରିବାକୁ ହିଁ ପଡ଼ିବ। ଏଠାରେ ଯୋଗରେ ବସାଇ କହିଥାନ୍ତି, ବାବାଙ୍କୁ ମନେ ପକାଅ, ଏଠାରେ ଥିବା ସମୟରେ ତ କିଛି କର୍ମ କରୁନାହଁ, ତୁମକୁ ତ କର୍ମଧନ୍ଦା ଭିତରେ ଥାଇ ମଧ୍ୟ ବାବାଙ୍କୁ ସ୍ମରଣ କରିବାକୁ ପଡ଼ିବ, ନଚେତ ବସିବାର ଅଭ୍ୟାସ ହୋଇଯିବ। କର୍ମ କରି ମଧ୍ୟ ଯୋଗଯୁକ୍ତ ରହିପାରିଲେ ଯାଇ କର୍ମଯୋଗୀ ବୋଲି ପ୍ରମାଣିତ ହେବ। ପାଠ ତ ନିଶ୍ଚିନ୍ତ କରିବାକୁ ହେବ, କିନ୍ତୁ ଏଥିରେ ହିଁ ମାୟା ବିଘ୍ନ ପକାଉଛି। ସତ୍ୟତାର ସହିତ ଚାର୍ଟ କେହି ବି ଲେଖୁନାହାନ୍ତି। କେହି କେହି ଲେଖୁଛନ୍ତି, ମୁଁ ଅଧଘଣ୍ଟା 45 ମିନିଟ୍ ଯୋଗ କଲି, ତାହା ମଧ୍ୟ କେବଳ ସକାଳେ ହିଁ ଯୋଗରେ ବସୁଥିବେ। ଭକ୍ତି ମାର୍ଗରେ ମଧ୍ୟ ସକାଳୁ ଉଠି ରାମଙ୍କର ମାଳା ଜପ କରିଥାନ୍ତି, ଏପରି ନୁହେଁ ଯେ ସେହି ସମୟରେ ଗୋଟିଏ ଧୁନରେ ରହିଥାନ୍ତି, ନା, ସେତେବେଳେ ଆହୁରି ମଧ୍ୟ ବହୁତ ସଂକଳ୍ପ ଆସୁଥିବ। ତୀବ୍ର ଭକ୍ତମାନଙ୍କର ବୁଦ୍ଧି କିଛି କ୍ଷଣ ସ୍ଥିର ରହିଥାଏ, ଏହା ତ ହେଉଛି ଅଜପ ଜପ। ତେବେ ଏହା ନୂଆ କଥା ଅଟେ ନା? ଗୀତାରେ ମଧ୍ୟ ମନ୍ମନା ଭବର ଅକ୍ଷର ରହିଛି, କିନ୍ତୁ ଶ୍ରୀକୃଷ୍ଣଙ୍କର ନାମ ଦେଇଥିବାରୁ ତାଙ୍କୁ ହିଁ ମନେ ପକାଉଛନ୍ତି, କିଛି ହେଲେ ବୁଝୁନାହାନ୍ତି। ଅନ୍ୟମାନଙ୍କୁ ବୁଝାଇବା ପାଇଁ ମେଡାଲ ନିଶ୍ଚିନ୍ତ ସାଥିରେ ରହିବା ଦରକାର। ସେମାନଙ୍କୁ କୁହ, ବାବା ବ୍ରହ୍ମାଙ୍କ ଶରୀରରେ ଆସି ଆମକୁ ବୁଝାଉଛନ୍ତି, ଆମେ ସେହି ବାବାଙ୍କ ସହିତ ପ୍ରୀତି ରଖିଛୁ। ମନୁଷ୍ୟମାନଙ୍କ ପାଖରେ ନା ଆତ୍ମାର ଜ୍ଞାନ ନା ପରମାତ୍ମାଙ୍କର ଜ୍ଞାନ ରହିଛି, ଏକମାତ୍ର ବାବାଙ୍କ ବ୍ୟତୀତ ଏହି ଜ୍ଞାନ ଅନ୍ୟ କେହି ବି ଦେଇପାରିବେ ନାହିଁ। ତ୍ରିମୂର୍ତ୍ତି ଶିବ ହେଉଛନ୍ତି ସବୁଠାରୁ ମୁଖ୍ୟ, ବାବା ଏବଂ ବର୍ଷା। ଏହି ଚକ୍ରକୁ ବୁଝିବା ତ ବହୁତ ସହଜ, ପ୍ରଦର୍ଶନୀ ଦ୍ୱାରା ମଧ୍ୟ ଲକ୍ଷ ଲକ୍ଷ ପ୍ରଜା ତ ହେଉଛନ୍ତି ନା? ରାଜା କମ୍ ହେବେ, ତାଙ୍କର ପ୍ରଜା ତ କୋଟି କୋଟି ସଂଖ୍ୟାରେ ହେବେ, ପ୍ରଜା ତ ଢେର ହେଉଛନ୍ତି, ବାକି ରାଜା ହେବା ପାଇଁ ପୁରୁଷାର୍ଥ ବହୁତ କରିବାକୁ ହେବ। ଯିଏ ଅଧିକ ସେବା କରୁଛନ୍ତି ସେ ନିଶ୍ଚୟ ଉଚ୍ଚ ପଦ ପାଇବେ। କେତେକ ସନ୍ତାନମାନଙ୍କର ସେବାର ବହୁତ ସଉକ ରହିଛି, କହୁଛନ୍ତି ଚାକିରି ଛାଡ଼ିଦେବୁ, ଖାଇବାକୁ ତ ଅଛି, ବାବାଙ୍କର ହୋଇଗଲୁ ତେଣୁ ସେ ବାବାଙ୍କର ହିଁ ପାଳନା ନେବୁ। କିନ୍ତୁ ବାବା କହୁଛନ୍ତି, ମୁଁ ବାନପ୍ରସ୍ଥରେ ପ୍ରବେଶ କରିଛି ନା, ମାତାମାନେ ମଧ୍ୟ ଯବାନ ହୋଇଥିଲେ, ଘରେ ରହି ଲୌକିକ ଅଲୌକିକ ସେବା କରିବା ଉଚିତ। ବାବା ପ୍ରତ୍ୟେକଙ୍କର ପରିସ୍ଥିତିକୁ ଦେଖି ରାୟ ଦେଉଛନ୍ତି, ବିବାହ ନିମନ୍ତେ ଯଦି ସମ୍ମତି ନ ଦେବେ ତେବେ ହଙ୍ଗାମା ହୋଇଯିବ। ସେଥିପାଇଁ ପ୍ରତ୍ୟେକଙ୍କର ହିସାବ କିତାବ ଦେଖି ରାୟ ଦେଉଛନ୍ତି। କୁମାର ହୋଇଥିଲେ କହିବେ ତୁମେ ସେବା କରିପାରିବ, ସେବା କରି ବେହଦ ସେବା ବାବାଙ୍କ ଠାରୁ ବର୍ଷା ନିଅ। ହଦ୍ର ପିତାଙ୍କ ଠାରୁ ତୁମକୁ କଣ ମିଳିବ? ମୂଲ୍ୟହୀନ ସମ୍ପତ୍ତି ମିଳିବ, ସେସବୁ ତ ମାଟିରେ ମିଶିଯିବ। ଦିନକୁ ଦିନ ସମୟ ଅତିକ୍ରାନ୍ତ ହୋଇ ଚାଲିଛି। ଅନେକ ଭାବୁଛନ୍ତି ଆମ ସମ୍ପତ୍ତିର ଉତ୍ତରାଧିକାରୀ ଆମର ସନ୍ତାନମାନେ ହେବେ, କିନ୍ତୁ ବାବା କହୁଛନ୍ତି କାହାକୁ କିଛି ବି ମିଳିବ ନାହିଁ, ସବୁ ସମ୍ପତ୍ତି ମାଟିରେ ମିଶିଯିବ। ସେମାନେ ଭାବୁଛନ୍ତି ଆମର ପରପିଢ଼ି ଖାଇବେ। ଧନବାନର ଧନ ଧୂଳିସାତ ହେବା ପାଇଁ ବିଳମ୍ବ ଲାଗି ନଥାଏ। ମୃତ୍ୟୁ ତ ସମସ୍ତଙ୍କର ସମ୍ମୁଖରେ ଉପସ୍ଥିତ, କେହି ମଧ୍ୟ ସମ୍ପତ୍ତି ଭୋଗ କରିପାରିବେ ନାହିଁ, କିନ୍ତୁ ବହୁତ ଅଳ୍ପ ଅଛନ୍ତି ଯେଉଁମାନେ ଏହି କଥାକୁ ଭଲ ଭାବରେ ବୁଝାଇ ପାରିବେ। ଯେଉଁମାନେ ଅଧିକ ସେବା କରୁଛନ୍ତି ସେହିମାନେ ହିଁ ଉଚ୍ଚ ପଦ ପାଇବେ, ତେଣୁ ସେମାନଙ୍କର ସମ୍ମାନ ରଖିବା ଉଚିତ, ତାଙ୍କଠାରୁ ମଧ୍ୟ ଶିଖିବାକୁ ହେବ। ଏକୋଇଶ ଜନ୍ମ ପାଇଁ ସମ୍ମାନ ରଖିବାକୁ ପଡ଼ିବ, ତେବେ ସେମାନେ ସ୍ୱତଃ ଉଚ୍ଚ ପଦ ପାଇବେ, ତାଙ୍କୁ ନିଶ୍ଚୟ ସବୁଆଡ଼େ ସମ୍ମାନ ମିଳିବ। ନିଜେ ମଧ୍ୟ ବୁଝିପାରିବେ ଯେ ଯାହା ମିଳିଲା ତାହା ଭଲ, ସେମାନେ ସେଥିରେ ହିଁ ଖୁସି ହୋଇଥାନ୍ତି। ବେହଦ୍ର ରାଜତ୍ୱ ପାଇବା ପାଇଁ ପାଠପଢ଼ା ଓ ସେବା ଉପରେ ପୁରା ଧ୍ୟାନ ଦେବାକୁ ହେବ। ଏହା ହେଉଛି ବେହଦ୍ର ପାଠପଢ଼ା। ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି ନା, ଏହି ପାଠପଢ଼ା ଦ୍ୱାରା ହିଁ ତୁମେ ରାଜକୁମାର ହେଉଛ। କୌଣସି ମନୁଷ୍ୟ ଯଦି ଧନଦାନ କରନ୍ତି ତେବେ ସେ ରାଜା ଅଥବା ସାହୁକାରଙ୍କ ଘରେ ଯାଇ ଜନ୍ମ ନେଇଥାନ୍ତି, କିନ୍ତୁ ତାହା ଅଳ୍ପକାଳର ସୁଖ। ତେଣୁ ଏହି ପାଠ ପ୍ରତି ବହୁତ ଧ୍ୟାନ ଦେବାକୁ ହେବ, ସେବାର ଚିନ୍ତା ରହିବା ଉଚିତ। ଆମେ ନିଜ ଗ୍ରାମରେ ଯାଇ ସେବା କରିବୁ, ତେବେ ଅନେକଙ୍କର କଲ୍ୟାଣ ହୋଇଯିବ। ବାବା ଜାଣିଛନ୍ତି ଏପରି ସେବାର ସଉକ ବର୍ତ୍ତମାନ କାହା ପାଖରେ ନାହିଁ, ସେଥିପାଇଁ ଲକ୍ଷଣ ମଧ୍ୟ ଭଲ ହେବା ଦରକାର ନା। ଏପରି ନୁହେଁ ଯେ ଅପସେବା କରି ଆହୁରି ଯଜ୍ଞର ନାମକୁ ବଦନାମ କରିବେ, ଏପରି କରିବା ଦ୍ୱାରା ନିଜର ହିଁ କ୍ଷତି କରିଦେବେ। ବାବା ତ ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝାଉଛନ୍ତି। ମେଡାଲ୍ସ ଆଦି ତିଆରି କରିବା ପାଇଁ କେତେ ଚିନ୍ତା ରହୁଛି, ପୁଣି ବୁଝିବାକୁ ହୁଏ ଯେ ଡ୍ରାମା ଅନୁସାରେ ବିଳମ୍ବ ହେଉଛି। ଲକ୍ଷ୍ମୀନାରାୟଣଙ୍କର ଏହି ଟ୍ରାନ୍ସଲେଟର ଚିତ୍ର ମଧ୍ୟ ଫର୍ଷ୍ଟ କ୍ଲାସ୍ ଅଟେ, କିନ୍ତୁ ପିଲାମାନଙ୍କ ଉପରେ ଆଜି ବୃହସ୍ପତିର ଦଶା ତ କାଲି ପୁଣି ରାହୁର ଦଶା ପଡ଼ିଯାଉଛି, ତେଣୁ ଡ୍ରାମାର ପାର୍ଟକୁ ସାକ୍ଷୀ ହୋଇ ଦେଖିବାକୁ ପଡ଼ିବ। ଉଚ୍ଚ ପଦ ପ୍ରାପ୍ତ କରୁଥିବା ଆତ୍ମା ବହୁତ କମ୍ ଅଛନ୍ତି, ହୋଇପାରେ କାଳେ ଖରାପ ଗ୍ରହ ଚାଲିଯିବ। ଖରାପ ଗ୍ରହ ଚାଲିଗଲେ ପୁଣି ପୁରୁଷାର୍ଥ କରିବାରେ ଲାଗିଯାଆନ୍ତି, ତେବେ ପୁରୁଷାର୍ଥ କରି ନିଜର ଜୀବନ ଗଢ଼ିବା ଉଚିତ, ନଚେତ କଳ୍ପକଳ୍ପାନ୍ତର ପାଇଁ ସତ୍ୟାନାଶ ହୋଇଯିବ। ଭାବିବାକୁ ହେବ ଯେ କଳ୍ପ ପୂର୍ବ ସଦୃଶ ଗ୍ରହଚାରୀ ଆସିଛି, ଶ୍ରୀମତରେ ନ ଚାଲିଲେ ପଦ ମଧ୍ୟ ମିଳିବ ନାହିଁ। ଭଗବାନଙ୍କ ଶ୍ରୀମତ ହେଉଛି ସର୍ବୋତ୍ତମ। ତୁମ ବ୍ୟତୀତ ଏହି ଲକ୍ଷ୍ମୀନାରାୟଣଙ୍କ ଚିତ୍ରକୁ କେହି ବୁଝିପାରିବେ ନାହିଁ। କହିବେ ଚିତ୍ର ତ ବହୁତ ଭଲ ତିଆରି କରିଛ, କିନ୍ତୁ ତୁମେ ଏହି ଚିତ୍ର ଦେଖିବା ମାତ୍ରେ ବ୍ରହ୍ମଲୋକ ସୂକ୍ଷ୍ମଲୋକ ସ୍ଥୂଳଲୋକ ସାରା ସୃଷ୍ଟିର ଚକ୍ର ବୁଦ୍ଧିରେ ଆସିଯାଉଛି। ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ନଲେଜଫୁଲ ହେଉଛ। ବାବାଙ୍କୁ ତ ଏହି ଚିତ୍ର ଦେଖି ବହୁତ ଖୁସି ଲାଗୁଛି, ତେବେ ଛାତ୍ରମାନେ ମଧ୍ୟ ଖୁସି ହେବା ଦରକାର ନା। ଆମେ ପାଠ ପଢ଼ି ଏହିପରି ହେବୁ, ପାଠପଢ଼ା ଦ୍ୱାରା ହିଁ ଉଚ୍ଚ ପଦ ମିଳିବ। ଏପରି ନୁହେଁ ଯେ ଯାହା ଭାଗ୍ୟରେ ଥିବ, ପୁରୁଷାର୍ଥ ଦ୍ୱାରା ହିଁ ପ୍ରାରବ୍ଧ ମିଳିଥାଏ। ପୁରୁଷାର୍ଥ କରାଉଥିବା ବାବା ମିଳିଛନ୍ତି, ତାଙ୍କ ଶ୍ରୀମତରେ ନ ଚାଲିଲେ ଖରାପ ଗତି ହେବ। ପ୍ରଥମେ ପ୍ରଥମେ ତ କାହାକୁ ମଧ୍ୟ ଏହି ମେଡାଲ ଉପରେ ବୁଝାଅ, ପୁଣି ଯିଏ ଯୋଗ୍ୟ ହୋଇଥିବେ ସେ ତୁରନ୍ତ କହିବେ ଆମକୁ ଏହା ମିଳିପାରିବ, ତାଙ୍କୁ କୁହ ହଁ କାହିଁକି ନୁହେଁ। ଏହି ଧର୍ମର ଯିଏ ହୋଇଥିବେ ତାଙ୍କୁ ତୀର ଲାଗିବ, ତାଙ୍କର କଲ୍ୟାଣ ହୋଇଯିବ। ବାବା ତ ଏକ ସେକେଣ୍ଡରେ ତୁମମାନଙ୍କ ହାତରେ ସ୍ୱର୍ଗ ଦେଉଛନ୍ତି, ଏଥିରେ ତ ବହୁତ ଖୁସି ରହିବା ଉଚିତ। ତୁମେ ଶିବଙ୍କର ଭକ୍ତମାନଙ୍କୁ ଏହି ଜ୍ଞାନ ଦିଅ, କୁହ ଶ୍ରୀ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ରାଜାମାନଙ୍କର ରାଜା ହୋଇଯିବ, ବାସ୍ ସାରା ଦିନ ଏହି ସେବା କର। ଖାସ୍ ବନାରସରେ ଶିବଙ୍କର ବହୁତ ମନ୍ଦିର ଅଛି, ସେଠାରେ ଭଲ ସେବା ହୋଇପାରିବ, କେହି ନା କେହି ବାହାରିବେ, ବହୁତ ସହଜ ସେବା ଅଟେ, କେହି କରି ଦେଖ, ଖାଇବାକୁ ତ ମିଳିଯିବ, ସେବା କରି ଦେଖ। ସେଣ୍ଟର ତ ସେଠାରେ ଅଛି, ସକାଳୁ ମନ୍ଦିରକୁ ଯାଅ, ରାତିରେ ଫେରିଆସ, ସେଣ୍ଟର ତିଆରି କରିଦିଅ, ସବୁଠାରୁ ଅଧିକ ତୁମେ ଶିବଙ୍କ ମନ୍ଦିରରେ ସେବା କରିପାରିବ। ଶିବଙ୍କ ମନ୍ଦିର ହିଁ ଉଚ୍ଚରୁ ଉଚ୍ଚ ଅଟେ। ବମ୍ବେରେ ବବୁଲନାଥଙ୍କ ମନ୍ଦିର ଅଛି, ସାରା ଦିନ ସେଠାରେ ଯାଇ ସେବା କରି ଅନେକଙ୍କର କଲ୍ୟାଣ କରିପାରିବ, ସେଥିପାଇଁ ଏହି ମେଡାଲ ହିଁ ଯଥେଷ୍ଟ। ଚେଷ୍ଟା କରି ଦେଖ, ବାବା କହୁଛନ୍ତି ଏହି ମେଡାଲ ଲକ୍ଷେ କ'ଣ 10 ଲକ୍ଷ ତିଆରି କର। ବୃଦ୍ଧ ଲୋକମାନେ ବହୁତ ଭଲ ସେବା କରିପାରିବେ, ଢେର ପ୍ରଜା ହୋଇଯିବେ। ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ବାସ୍। ତୁମେମାନେ ମନମନା ଭାବର ଶବ୍ଦକୁ ଭୁଲି ଯାଇଛ, ଏହା ଭଗବାନ ୱା ଚଟି ନା। କୃଷ୍ଣ କ'ଣ ଭଗବାନ ହୋଇପାରିବେ, ସେ ତ ପୁରା 84 ଜନ୍ମ ନେଉଛନ୍ତି। ଶିବବା ଏହି କୃଷ୍ଣଙ୍କୁ ମଧ୍ୟ ସେହି ପଦ ପ୍ରାପ୍ତ କରାଉଛନ୍ତି, ଏଥିରେ ଧକ୍କା ଖାଇବାର କ'ଣ ଅଛି। ବାବା ତ କହୁଛନ୍ତି କେବଳ ମୋତେ ମନେ ପକାଅ, ତୁମେ ଶିବଙ୍କର ମନ୍ଦିରରେ ସବୁଠାରୁ ଭଲ ସେବା କରିପାରିବ। ସେବାର ସଫଳତା ପାଇଁ ଦେହି ଅଭିମାନୀ ସ୍ଥିତିରେ ସ୍ଥିତ ହୋଇ ସେବା କର। ଯଦି ହୃଦୟ ସ୍ୱଚ୍ଛ ଥିବ ତେବେ ମନସ୍କାମନା ପୂର୍ଣ୍ଣ ହେବ। ବନାରସ ପାଇଁ ବାବା ଖାସ୍ ରାୟ ଦେଉଛନ୍ତି, ସେଠାରେ ବାନପ୍ରସ୍ଥୀମାନଙ୍କର ଆଶ୍ରମ ମଧ୍ୟ ଅଛି। କୁହ, ଆମେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ଅଟୁ। ବାବା ବ୍ରହ୍ମାଙ୍କ ମାଧ୍ୟମରେ କହୁଛନ୍ତି, ମୋତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ, ବିକର୍ମକୁ ବିନାଶ କରିବାର ଅନ୍ୟ କୌଣସି ଉପାୟ ନାହିଁ। ତେବେ ସକାଳୁ ଆରମ୍ଭ କରି ରାତ୍ରି ପର୍ଯ୍ୟନ୍ତ ମନ୍ଦିରରେ ବସି ସେବା କର, ଚେଷ୍ଟା କରି ଦେଖ। ସେ ବାବା ସ୍ୱୟଂ କହୁଛନ୍ତି, ମୋର ମନ୍ଦିର ତ ବହୁତ ଅଛି, ତୁମକୁ କେହି ବି କିଛି କହିବେ ନାହିଁ, ଆହୁରି ଖୁସି ହୋଇଯିବେ। ଇଏ ତ ଶିବବାବାଙ୍କର ବହୁତ ମହିମା କରୁଛନ୍ତି। କୁହ, ଇଏ ହେଉଛନ୍ତି ବ୍ରହ୍ମା, ଇଏ ବ୍ରାହ୍ମଣ ଅଟନ୍ତି, ଇଏ କୌଣସି ଦେବତା ନୁହନ୍ତି, ଇଏ ମଧ୍ୟ ଶିବବାବାଙ୍କୁ ସ୍ମରଣ କରି ଏହି ପଦ ନେଉଛନ୍ତି। ଏହାଙ୍କର ଶରୀରର ଆଧାର ନେଇ ଶିବବାବା କହୁଛନ୍ତି, କେବଳ ମୋତେ ମନେ ପକାଅ। ଏହା କେତେ ସହଜ କଥା, ବୟସ୍କମାନଙ୍କର ମଧ୍ୟ କେହି ଅପମାନ କରିବେ ନାହିଁ। ବନାରସରେ ବର୍ତ୍ତମାନ ପର୍ଯ୍ୟନ୍ତ ଏତେ କୌଣସି ସେବା ହୋଇନାହିଁ, ମେଡାଲ ଅଥବା ଚିତ୍ର ଉପରେ ବୁଝାଇବା ତ ବହୁତ ସହଜ। ଯଦି କେହି ଗରିବ ହୋଇଥିବେ ତେବେ କୁହ, ତୁମକୁ ଏହି ପତ୍ରିକା ମାଗଣାରେ ଦେଉଛୁ। ସାହୁକାର ହୋଇଥିଲେ କୁହ, ତୁମେ ଏହି ପତ୍ରିକାର ମୂଲ୍ୟ ଦେଲେ ଅନେକଙ୍କର କଲ୍ୟାଣ ପାଇଁ ଆହୁରି ମଧ୍ୟ ଛପାଇବୁ, ତେଣୁ ତୁମର ମଧ୍ୟ କଲ୍ୟାଣ ହୋଇଯିବ। ତେବେ ସମୟ ଆସିବ, ତୁମର ଏହି ଧନ୍ଦା ସବୁଠାରୁ ଭଲ ହୋଇଯିବ, କେହି ପ୍ରଚେଷ୍ଟା କରି ଦେଖ। ଆଚ୍ଛା, ମିଠା ମିଠା ଶିଖିଲାଧେ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ଜ୍ଞାନକୁ ଜୀବନରେ ଧାରଣ କରିବା ସହିତ ସେବା ମଧ୍ୟ କରିବାକୁ ହେବ। ଯେଉଁମାନେ ଅଧିକ ସେବା କରୁଛନ୍ତି, ଲକ୍ଷଣ ଅର୍ଥାତ୍ ସ୍ୱଭାବ ସଂସ୍କାର ମଧ୍ୟ ବହୁତ ଭଲ ଅଛି, ସେମାନଙ୍କର ସମ୍ମାନ ମଧ୍ୟ ନିଶ୍ଚିନ୍ତ ରଖିବାକୁ ହେବ। 2 କର୍ମ କରିବା ସମୟରେ ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସ କରିବାକୁ ହେବ। ସେବାରେ ସଫଳତା ପ୍ରାପ୍ତ କରିବା ପାଇଁ ନିଜର ଅବସ୍ଥାକୁ ଦେହି ଅଭିମାନୀ କରିବାକୁ ପଡ଼ିବ, ହୃଦୟକୁ ନିର୍ମଳ ରଖିବାକୁ ହେବ। ବରଦାନ ସର୍ବ ସମସ୍ୟାଗୁଡ଼ିକୁ ବିଦାୟ ଦେବାର ସମାରୋହ ପାଳନ କରୁଥିବା ସମାଧାନ ସ୍ୱରୂପ ହୁଅ। ସମାଧାନ ସ୍ୱରୂପ ଆତ୍ମାମାନଙ୍କର ମାଳା ସେତେବେଳେ ପ୍ରସ୍ତୁତ ହେବ ଯେତେବେଳେ ତୁମେମାନେ ନିଜର ସମ୍ପୂର୍ଣ୍ଣ ସ୍ଥିତିରେ ସ୍ଥିତ ହେବ, କାରଣ ସମ୍ପୂର୍ଣ୍ଣ ନିକଟରେ ସମସ୍ୟାଗୁଡ଼ିକ ପିଲାଦିନର ଖେଳ ଭଳି ଅନୁଭବ ହୋଇଥାଏ, ଅର୍ଥାତ୍ ସମାପ୍ତ ହୋଇଯାଏ। ଯେପରି ବ୍ରହ୍ମା ବାବାଙ୍କର ସମ୍ମୁଖରେ ଯଦି କୌଣସି ପିଲା କିଛି ସମସ୍ୟା ନେଇ ଆସୁଥିଲା, ତେବେ ସମସ୍ୟାର କଥା ଶୁଣାଇବା ପାଇଁ ତାର ସାହସ ହେଉନଥିଲା, ତାକୁ ଭୁଲି ଯାଉଥିଲା। ସେହିଭଳି ତୁମେମାନେ ମଧ୍ୟ ଯଦି ସମାଧାନ ସ୍ୱରୂପ ହୋଇଯିବ, ତେବେ ଅଧାକଳ୍ପ ପାଇଁ ସମସ୍ୟାଗୁଡ଼ିକର ବିଦାୟ ସମାରୋହ ହୋଇଯିବ। ତେଣୁ ବିଶ୍ୱର ସମସ୍ୟାଗୁଡ଼ିକର ସମାଧାନ ହିଁ ପରିବର୍ତ୍ତନ ଅଟେ। ସ୍ଲୋଗାନ ଯେଉଁମାନେ ସର୍ବଦା ଜ୍ଞାନକୁ ସ୍ମରଣ କରିଥାନ୍ତି ସେମାନେ ମାୟାର ଆକର୍ଷଣ ଠାରୁ ସୁରକ୍ଷିତ ହୋଇଯାଆନ୍ତି। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। 3 ନିଜର ଡବଲ ଲାଇଟ୍ ଫରିସ୍ତା ସ୍ୱରୂପରେ ସ୍ଥିତ ହୋଇ ସାକ୍ଷୀ ହୋଇ ସମସ୍ତଙ୍କର ପାର୍ଟକୁ ଦେଖିବା ସହିତ ସେମାନଙ୍କୁ ସକାଶ ଦିଅ, ଅର୍ଥାତ୍ ସହଯୋଗ ଦିଅ, କାହିଁକି ନା ତୁମେମାନେ ସମସ୍ତଙ୍କର କଲ୍ୟାଣର ନିମିତ୍ତ ଅଟ। ତେଣୁ ଏହିଭଳି ସମସ୍ତଙ୍କୁ ସକାଶ ଦେବା ପାଇଁ ନିମିତ୍ତ ହେବାର କର୍ତ୍ତବ୍ୟ ପାଳନ କରିବା, କିନ୍ତୁ ଉଚ୍ଚ ସ୍ଥିତିରେ ସ୍ଥିତ ରହି ସମସ୍ତଙ୍କୁ ସକାଶ ଦିଅ। ବାଣୀ ଦ୍ୱାରା ସେବା କରିବା ସହିତ ସଂକଳ୍ପରେ ଶୁଭ ଭାବନାର ବୃତ୍ତି ଦ୍ୱାରା ସକାଶ ଦେବାର ସେବା କର। ଆଚ୍ଛା, ଓମ୍ ଶାନ୍ତି।